ହ୍ୟାଲୋ, ମୁଁ ସୁକାନ୍ତି ବେହେରା। ମୁଁ କହିବାକୁ ଚାହୁଁଛି, ଆମେ ବ୍ୟବହାର କରୁଥିବା ଏଇ ସୁଲଭ ଯୋଉ ସମ୍ମାନ ଶୌଚାଳୟଟି ବର୍ତ୍ତମାନ ଆଗରୁ ଯୋଉ ଅବସ୍ଥା ଥିଲେ ନାହିଁ, ଟାଇଲ ଗୁଡାକ ତାର ଝଡିଗଲାଣି, ଗାଧେଇବା ପାଇଁ ଟ୍ୟାପ ଗୁଡାକ ବି ପାଣି ସବୁ ଲିକେଜ ହଉଛି, ବାହାର ପାଣି କନେକ୍ସନ ପାଇପ ଗୁଡାକ ବି ମଇଳା ଗୁଡାକ ଲାଖିଗଲାଣି, ପାଇପରେ ବି ପାଣି ଠିକରେ ଆସୁନାହିଁ, ଆଉ ବାହାର ବି ଜିନିଷ ଅବସ୍ଥା ସବୁ ଟାଙ୍କି ପାଖର ସିମେଣ୍ଟ ଗୁଡାକ ସବୁ ଖୋଳି ଖାଳି ହେଇଗଲାଣି, ଚାଲିଗଲା ବେଳେ ଗୋଡ ଫୋଡ ପଚି ଆସୁଛି, ଆଉ ସେ ଟାଙ୍କି ବି ଏତେ ଦୂରରେ ଅଛି, ତାକୁ ବି ସଫା ପରିଷ୍କାର ହେଇପାରୁନି, ଏତେ ଦୂରରେ ଚଢିବା ପାଇଁ ବି ଅସୁବିଧା ହେଇଛି, ବହୁତ ଉଚ୍ଚା ହେଇଯାଇଛି, ତା ପାଇଁ ସିଡ଼ି ବି ଏମିତି ବ୍ୟବସ୍ଥା ନାହିଁ, ତାପରେ ଗାଧେଇବା ପାଇଁ ଟିକେ ଅପରିଷ୍କାର ଅଛି, ସଫାସଫିର ବି ସେମିତି ଯାହା ଯେତିକି ହଉଛି, କିନ୍ତୁ ତା ଭିତରଟା ସେ ଯୋଉ ଟାଇଲ ଫାଇଲ ବି ଗଳିଗଲାଣି, କାନ୍ଥରୁ ଗଳିଗଲାଣି, ସିମେଣ୍ଟ ଛାଡିଗଲାଣି, ପ୍ୟାନ ଗୁଡାକ ସବୁ ଦବିଗଲାଣି, ଫାଟିଗଲାଣି, ଏମିତି ଅବସ୍ଥାରେ ହେବାରୁ ଆମେ ଟିକେ ଗାଧେଇବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛୁ। ଆମେ ଅନୁରୋଧ କରୁଛୁ କି ଯଦି ଏଇ ଶୌଚାଳୟର କିଛି ଗୋଟେ ତଦାରଖ କରିକି କିଛି ଗୋଟେ ମରାମତି କାମ ହେଇପାରନ୍ତା, ତାହେଲେ ଆମେମାନେ ଉପକୃତ ହୁଅନ୍ତୁ, ଆଉ ଆମର ଗାଧେଇବା ପାଇଁ ଆମ ବସ୍ରେ ବି ବହୁତ ସୁବିଧା ହୁଅନ୍ତା, ଆମମାନଙ୍କର ଉପକୃତ ହୁଅନ୍ତା।